ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଖୁଲାଥି ବିକ୍ରି ହେଉଥିବା ମଡ଼ିଆ ଚୁନାନୁ ଜିଏସ୍ଟି ପୂରା ଛାଡ଼ କରାଯାଇଛି। ଗଲାକାଲି ନୂଆଦିଲ୍ଲୀନୁ କେନ୍ଦ୍ର ଅର୍ଥ ଆର୍ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା 52 ନମ୍ଘର ଜିଏସ୍ଟି ପରିଷଦ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ ଆଘନୁ ପେକାର୍ ଲେଭେଲ୍ ହୋଇଥିବା ଅଟା ଜାତୀୟ ଜିନିଷ ଯେନ୍ଥି ମିଲେଟ୍ ଚୁନାର ଅଂଶ 70% ରହିଛି ତାର ଉପରେ ଜିଏସ୍ଟି 18%ରୁ 5%କେ କମାଯାଇଛି। ସାଧାରଣ ଲୋକ ଯେନ୍ତା ମଡ଼ିଆନୁ ତିଆରି ହେଉଥିବାର ଖାଦ୍ୟ ଶସ୍ତା ଦାମ୍ଥି ପାଇପାରବେ ସେତାକେ ନଜରଥି ରଖିକରି ଜିଏସ୍ଟି କମାଯାଇଛି ବୋଲି କୁହାଯାଇଛି। ଏତାର ସହିତ ଜିଏସ୍ଟି ପରିଷଦ ଗୁଡ୍ ଉପରେ ଟିକସ ହାର 28%ରୁ 5%କେ କମେଇଛି। ଏଥିଲାଗି କୁଶେର କାରଖାନାମାନ ଗୁଡ୍ ଜଲ୍ଦି ବିକ୍ରି କରିକରି ଚାଷୀମାନଙ୍କୁ ଦେୟ ଦେବାର୍ଥି ସକ୍ଷମ ହେବେ। ସେନ୍ତା ଗୋଖାଦ୍ୟ ଉତ୍ପାଦନ ବାବଦ ଖର୍ଚ୍ଚା ଭିଲ୍ କମାଯାଇଛି। ଜିଏସ୍ଟି କାଉନ୍ସିଲ୍ ଜଳଯୋଗାଣ ଜନସ୍ୱାସ୍ଥ୍ୟ ପରିମଳ ସଂରକ୍ଷଣ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆର୍ ବସ୍ତି ଉନ୍ନତି ଆର୍ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବାର ଉନ୍ନତିକରଣ ସେବାକେ ଜିଏସ୍ଟି ଛାଡ଼ କରିଛି। ବୈଠକଟି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇକରି ମିଲେଟ୍ ଭିତ୍ତିକ ଉତ୍ପାଦ ଉପରେ ଜିଏସ୍ଟି ହାର କମାବାର ଲାଗି ଦାବି କରିଛନ୍। ଏତାର ଛଡ଼ା ରାଜ୍ୟର ଭିନ୍ ଭିନ୍ ଦାବି ଉପସ୍ଥାପନ କରାଯାଇଛି। ଏହି ବୈଠକଟି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଅର୍ଥ ବିଭାଗ ଦାୟିତ୍ୱରେ ଥିବାର ଗୋଆ ଆର୍ ମେଘାଳୟ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଅର୍ଥ ମନ୍ତ୍ରଣାଳୟ ଆର୍ ରାଜ୍ୟ କେନ୍ଦ୍ରଶାସିତ ଇଲାକାର ବରିଷ୍ଠ ଅଧିକାରୀମାନେ ଭିଲ୍ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆ ଉଦ୍ଘାଟନ କରିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବନ ସୁରକ୍ଷାକେ ପ୍ରାଥମିକତା ଦେଇକରି ତାର ସୁରକ୍ଷା ସମୃଦ୍ଧି ଲାଗି ଚେଷ୍ଟା ଜାରି ରଖିଛନ୍। ସେ କହିଛନ୍ତି ଯେ ଓଡ଼ିଶାନ ବହୁତ ପ୍ରକାର ବନସ୍ପତି ଆର୍ ପ୍ରାଣୀ ଭରି ରହିଛନ୍। ସିମିଲିପାଲ୍ନୁ ନେଇକରି ସମୁଦ୍ର ଉପକୂଳନୁ ଅଲିଭ୍ ରିଡ୍ଲେ କଇଁଛମାନଙ୍କର ଅଣ୍ଡା ଦେବାର ତକ୍ ପ୍ରକୃତିର ଏ ସଂରଚନାକେ ସମୃଦ୍ଧ କରବାର ଆମର କର୍ତ୍ତବ୍ୟ ଆଏ ବୋଲିକରି ମୁଖ୍ୟମନ୍ତ୍ରୀ କହିଥିଲେ। ସେନ୍ତା ଜଙ୍ଗଲ ଆର୍ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇକରି ଜଙ୍ଗଲ ଆର୍ ବନ୍ୟଜନ୍ତୁଙ୍କର ସୁରକ୍ଷା ଆର୍ ସମୃଦ୍ଧି ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲିକରି କହିଥିଲେ। ସେ ଆହୁରି କହିଥିଲେ ଯେ ନନ୍ଦନକାନନକେ ଦେଶର ଏକ ନମ୍ଘର ଚିଡ଼ିଆଖାନା କରବାର ଲାଗି କାମ ଚାଲିଛେ। ଦାରୁଠେଙ୍ଗନ ପାଖାପାଖି 1500 ହେକ୍ଟର ଜମିକେ ନନ୍ଦନକାନନ ସାଙ୍ଗେ ଯୋଡ଼ା ଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି। ଚୀନ୍ର ହାଙ୍ଗଝୋଠାରେ ଏସୀୟ କ୍ରୀଡ଼ାଥି ବ୍ରୋଞ୍ଜ ପଦକ ପାଇଥିବା ଭାରତୀୟ ମହିଳା ହକି ଦଳକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କର ଉଲ୍ଲେଖନୀୟ ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍ତି। ଏତାଛଡ଼ା ମୁଖ୍ୟମନ୍ତ୍ରୀ ଫି ଖେଲାଲି ଆର୍ ସେମାନଙ୍କର ସହାୟକ ଷ୍ଟାଫ୍ମାନଙ୍କୁ 3 ଲକ୍ଷ ଟଙ୍କା ଲେଖାଁ ସାହାଯ୍ୟ ଘୋଷଣା କରିଛନ୍ତି। କାଳିଆ ଯୋଜନାଥି ନୂଆକରି ପଞ୍ଜୀକରଣ ଲାଗି ଅନ୍ଲାଇନ୍ଥି ଆବେଦନ କରବାର କାମ ମୂଲ ହୋଇଛି। ଗଲା 3 ତାରିଖନୁ ମୂଲ ହୋଇଥିବାର ପଞ୍ଜୀକରଣ କାମ ଡିସେମ୍ବର 31 ତାରିଖ ତକ୍ ଚାଲବା। ପରବର୍ତ୍ତୀ କାଲିଆ ସାହାଜ ଟଙ୍କା ପାଇବାର ଲାଗି ଚାଷୀମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ସାଙ୍ଗେ ଆଧାର ନମ୍ଘର ସଂଯୋଗ କରବାରକେ କୃଷି ବିଭାଗ ତରଫୁ ଅନୁରୋଧ କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟକେ ନାକ୍ ଟିମ୍ ଏ ଗ୍ରେଡ୍ ମାନ୍ୟତା ଦେଇଛି। ଏ ବାବଦେ ନାକ୍ କମିଟିର ନିର୍ଦ୍ଦେଶକ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛନ୍। ଗଲା କିଛିଦିନ ତଳେ ନାକ୍ର ଗୋଟିଏ 6 ଜଣିଆ ପ୍ରତିନିଧି ଦଳ ବିଶ୍ୱବିଦ୍ୟାଳୟକେ ଆସିକରି ଶିକ୍ଷା ଶିକ୍ଷଣ ଆର୍ ମୂଲ୍ୟାୟନ ଗବେଷଣା ଭିଭିଭୂମି ଆର୍ ଶିକ୍ଷା ସମ୍ବଳ 7 ଦିଗ ଉପରେ ରିପୋର୍ଟ ତିଆରି କରିଥିଲେ। ଏହି ରିପୋର୍ଟ ସେମାନେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକେ ଦେଇଥିଲେ। ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ ଆର୍ ସ୍ୱୀକୃତି ଫଲାଫଲ ପ୍ରକ୍ରିୟାକରଣ ଆର୍ କାର୍ଯ୍ୟନିର୍ବାହୀ କମିଟି ତରଫୁ ଗଠନ କରାଯାଇଥିବା ଷ୍ଟାଣ୍ଡିଂ କମିଟି ତରଫୁ ଭିନ୍ ଭିନ୍ ରିପୋର୍ଟ ଯାଞ୍ଚ ଉତରୁ ଆଇବା 5 ବରଷ ଲାଗି ଏ ଗ୍ରେଡ୍ ଦିଆଯାଇଛି। ରାଜ୍ୟର ସବୁ ସ୍କୁଲ୍ମାନଙ୍କେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯିବା। ଆଇବା 11 ତାରିଖ ଦିନ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରବାରକେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ଚିଠି ଲେଖାଯାଇଛି। ଏଥିଲାଗି ଫି ଜିଲ୍ଲାକେ 25,000 ଆର୍ ବ୍ଲକ୍କେ 5,000 ଲେଖାଁ ଟଙ୍କା ଖର୍ଚ୍ଚ କରବା ଲାଗି କୁହାଯାଇଛି। ବାଳିକାମାନଙ୍କର ସ୍ୱାସ୍ଥ୍ୟ ବାବଦ ସମସ୍ୟା ସେମାନଙ୍କର ଶିକ୍ଷା ପୋଷଣ ଉପରେ ଅଧିକା ଜୋର୍ ଦେବାର ଲାଗି କୁହାଯାଇଛି। ମୟୂରଭଞ୍ଜ ଜିଲ୍ଲା ସିମିଲିପାଲ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କର ଲାଗି ଆଇବା 14 ତାରିଖ ଦିନ ଖୋଲବା। ଆଘନୁ ଇଟା 1 ନଭେମ୍ବର ଦିନ ଖୋଲବାର ଥିଲା। ସିମିଲିପାଲ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ତରଫୁ ଏହି ବାବଦେ ଗୋଟିଏ ବିଜ୍ଞପ୍ତି ବାହାରିଛି। ସିକ୍କିମ୍ନୁ ବନ୍ୟାଥି ଶହୀଦ ହୋଇଥିବା ସରୋଜ କୁମାର ଦାସଙ୍କର ତାଙ୍କର ଜନ୍ମସ୍ଥାନ ଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗରର କେନ୍ଦୁ ଢିପ୍ନ ଗଲାକାଲି ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କର ପାର୍ଥିବ ଶରୀର ଗାଁକେ ପହଞ୍ଚବା ଋତୁରୁ ଶ୍ମଶାନକେ ନିଆଯାଇଥିବା ବେଳେ ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ମଶାନଠାରେ ତୋପ ସଲାମୀ ଦିଆଯିବା ଋତୁରୁ ରାଷ୍ଟ୍ରୀୟ ମର୍ଯ୍ୟାଦାଥି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। এচনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনে পারবে রাতে 7:02। জুহার।